ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଭାରତର ପ୍ରକୃତ ଶକ୍ତି ତାର ବିଶାଳ ବିବିଧତା ଦେଇ ରହିଛେ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍। ଗଲାକାଲି ରାଜଭବନ ନ୍ୟୁ ଅଭିଷେକ ହଲ୍ନ ଦେଶର 15 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟପାଳ କହିଛନ୍, ରାଜଭବନ ଅଲଗା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଷ୍ଠା ଦିବସ ପାଳନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭାରତ ଶ୍ରେଷ୍ଠ ଭାରତ ଆତ୍ମାକେ ପ୍ରତିଫଳିତ କରୁଛି। ଏତାର ସହିତ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ଅଧିବାସୀମାନଙ୍କୁ ରାଜ୍ୟପାଳ ଶୁଭେଚ୍ଛା ଜଣାଇଛନ୍। ଓଡ଼ିଶାର ମହିଳା ଉଦ୍ୟୋଗୀ ଆଉ ସାଂସ୍କୃତିକ ପରମ୍ପରା କାର୍ଯ୍ୟକ୍ରମ ସୁଭଦ୍ରା ଶକ୍ତି ମେଳାର 2 ସଂସ୍କରଣ ଗଲାକାଲି ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି କହିଛନ୍, ବ୍ୟକ୍ତିଗତ ସ୍ତର ହେଉ କି ଗ୍ରୁପ୍ ସ୍ତର ହେଉ, ରାଜ୍ୟ ସବୁ ମହିଳା ଯେନ୍ତା ଆର୍ଥିକ ସ୍ତରଥି ସ୍ୱାବଲମ୍ବୀ ହୋଇପାରବେ ସେଥିର୍ଲାଗି ସରକାର ପ୍ରତିବଦ୍ଧ। ନଭେମ୍ବର 12 ତକ ଚାଲିବାକେ ଥିବା ଏହି ମେଳାଥି 300 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ଉତ୍ପାଦିତ ଦର ପ୍ରଦର୍ଶନ କରିବା ସହିତ ବିକ୍ରି କରିପାରିବେ। ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି ଆଇବାକାଲି ବନ୍ଦ ରହିବା। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଲଗା ଜରୁରୀ କାମ ଥିବାରୁ ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ ତରଫରୁ କୁହାଯାଇଛି। ରାଇଜେ ଚାଲିଥିବା ସୁଲଟା ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ଅଗ୍ରଗତି ବାବଦେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍। ଗଲାକାଲି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହୋଇଥିବା ବୈଠକଟି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଭିନ୍ ଭିନ୍ ଜାତୀୟ ରାଜପଥ ପ୍ରକଳ୍ପର ଯାଞ୍ଚ କରିବା ସହିତ କାମମାନଙ୍କୁ ତୁର୍ତ୍ତି ସାରବାର ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଆଉ ଯୋଜନା କାମ୍ପାର 23 ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଗଲାକାଲି ଲୋକସେବା ଭବନ ହୋଇଯାଇଛି। ବୈଠକଟି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅଧ୍ୟକ୍ଷତା କରି କାମ୍ପାର ବାର୍ଷିକ କାର୍ଯ୍ୟ ଯୋଜନା 2025-26 କାର୍ଯ୍ୟକାରିତା ବାବଦେ ବିଭାଗୀୟ ଅଧିକାରୀମାନଙ୍କନୁ ପଚାରି ବୁଝିଥିଲେ। ଏଥି ନୂଆ ଗଛ ଲଗାବାର, ପୁରୁଣା ଗଛର ଦେଖରେଖ ଆଉ ରାସ୍ତା ତରାଥି ଗଛ ଲଗାବାର ଯୋଜନା ରହିଛି। କାର୍ତ୍ତିକ ମାସର ଉଜ୍ଜଲପଖର ଏକାଦଶୀ ତିଥି ଆଇଷ୍ଠାନୁ ଶ୍ରୀକ୍ଷେତ୍ର ପୁରୀନ ପଞ୍ଚକ ବ୍ରତ ମୂଲ ହୋଇଛି। ଆଇଷ୍ଠାନୁ ପୁନିତ ପଞ୍ଚକ ପାଳନର ବିଧି ରହିଛି। ଏହି ଅବସରରେ ମହାପ୍ରଭୁମାନଙ୍କର ହରି ଉତ୍ଥାପନ ନୀତି, ଲକ୍ଷ୍ମୀନାରାୟଣ ବେଶ ଆଉ ବଲ୍ଲଭ ବଡ଼ସିଂହର ବେଶ ନୀତି ହେବା। ସେଥିର୍ଲାଗି ଶ୍ରୀମନ୍ଦିର ଅବକାଶ ନୀତି ବଢ଼ବା ଋତୁରୁ ମହାପ୍ରଭୁମାନେ ଲକ୍ଷ୍ମୀନାରାୟଣ ବେଶଥି ରତ୍ନ ସିଂହାସନ ଦର୍ଶନ ଦେବେ। ଶ୍ରୀମନ୍ଦିର ପଞ୍ଚକ ବ୍ରତ ପାଳନ 4 ପଡ଼ୁଥିବା ବେଳେ ମହାପ୍ରଭୁମାନଙ୍କର ଦର୍ଶନ ଲାଗି ପ୍ରଶାସନ ତରଫରୁ ଖାସ୍ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର 15 ପ୍ରତିଷ୍ଠା ଦିବସ ଗଲାକାଲି ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ଠାରେ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶିଶୁ ସୁରକ୍ଷା ଆଉ ଅଧିକାର ସୁନିଶ୍ଚିତ କରବାର ଆମର ସମାଜର ଦାୟିତ୍ୱ ବୋଲି କହିଥିଲେ। ଏହି ବର୍ଷର ବିଷୟବସ୍ତୁ ହେଉଛି ବାତ୍ସଲ୍ୟ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ଛୁଆମାନଙ୍କର ଯତ୍ନ ଆଉ ପାଠପଢ଼ା ଦିଗେ ସେମାନଙ୍କୁ ତହକାବାର୍ଥୀ ଅଙ୍ଗନବାଡ଼ି କର୍ମୀମାନଙ୍କର ଭୂମିକା ଅବଦେଫିଲ୍ ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାମ ଲାଗି ଶ୍ରେଷ୍ଠ ଆଇନସେବା ପ୍ରାଧିକରଣ ଭାବେ ସମ୍ବଲପୁରକେ ପୁରସ୍କୃତ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଆଉ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱରର ମିଳିତ ସହଯୋଗଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଆଉ ବରିଷ୍ଠ ଅଧ୍ୟାପକମାନଙ୍କ ଲାଗି ଦକ୍ଷତା ଆଉ ନେତୃତ୍ୱ ବିକାଶ କର୍ମଶାଳା କରାଯାଇଛି। ଗଲା 27 ମୂଲ ହୋଇଥିବା ଏହି କର୍ମଶାଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। କର୍ମଶାଳାଟି 36 ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଉ ଅଧ୍ୟାପକମାନେ ଯୋଗ ଦେଇଥିଲେ। ଉଦ୍ଯାପନୀ ସମାରୋହଟି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶୈକ୍ଷିକ ସମାଜ ନେତୃତ୍ୱଟି ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ବାବଦେ କହିଥିଲେ। ନାଗରିକ କୈନ୍ଦ୍ରିକ ଆଉ ଠିକ୍ ସମୟଥି ନ୍ୟାୟ ଦେବାର୍କେ ସୁନିଶ୍ଚିତ କରିବାର ଦିଗେ ଗଲାକାଲି ଗୃହ ଆଉ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱଟି ଗୋଟିଏ ଖାସ୍ କ୍ୟାମ୍ପ କୋର୍ଟର ଆୟୋଜନ କରାଯାଇଥିଲା। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ 1982 ଅନୁସାରେ ଦାୟର ମାମଲାମାନଙ୍କର ତୁର୍ତ୍ତି ସମାଧାନ ଲକ୍ଷ୍ୟଟି ଏହି ପଦକ୍ଷେପ ନିଆଯାଇଛି। 400 ଅଧିକା ବିଚାରାଧୀନ ମାମଲାମାନଙ୍କର ଭିତରୁ 140 ମାମଲା ଗ୍ରହଣ କରାଯାଇକରି ଫଇସଲା କରାଯାଇଥିଲା। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସଂଖ୍ୟାନ ବିଭାଗ ତରଫରୁ ଏଆଇଥି ପରିସଂଖ୍ୟାନର ଭୂମିକା ବାବଦେ ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ମିଶ୍ରଙ୍କର ଅଧ୍ୟକ୍ଷତାରେ ହୋଇଥିବା ଆଲୋଚନାଚକ୍ରଟି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବୀରନାରାୟଣ ମହାପାତ୍ର ଯୋଗ ଦେଇଥିଲେ। ଆଲୋଚନାଚକ୍ରଟି ବିଭାଗର ଅଧ୍ୟାପକ ଅଧ୍ୟାପିକାମାନେ ଭିଲ୍ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପୂର୍ଣ୍ଣା ମୁଖ୍ୟ ଚିକିତ୍ସାଳୟନ ମାନସିକ ରୋଗଥି ପୀଡ଼ିତ ଲୋକ ଲାଗି ଆଶ୍ରୟ ଆଉ ଥଇଥାନ କେନ୍ଦ୍ର ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଯୋଗ ଦେଇକରି 100 ଇ ଆଶ୍ରୟ ଆଉ ଥଇଥାନ କେନ୍ଦ୍ରକେ ଉଦ୍ଘାଟନ କରିଥିଲେ। ଆଞ୍ଚଳିକ ଖବର ଶେଷ ହେଲା। ଆରବର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।